ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀର ଆୟୋଜନ କରାଯିବା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଆଉ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ଯୋଗ ଦେବେ। ଚାଷ କ୍ଷେତ୍ରର ସାମଗ୍ରିକ ବିକାଶକେ ତହକାବାର, ଚାଷୀମାନଙ୍କର କମାନୀ ବଢ଼ାବାର ଆଉ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ତାଲମେଲକେ ବରକସ କରବାରଟା ଏ ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ରହିଛି। ଏଥି କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଭିନ୍ ଭିନ୍ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯିବା ସହିତ ଚାଷ ସାଙ୍ଗେ ଜଡ଼ିତ ବହୁଟେ ବିଷୟ ଉପରେ ଆଲୋଚନା କରାଯିବା। ସମ୍ମିଳନୀଟି ରାଜ୍ୟ କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, ବିଶେଷଜ୍ଞ ଆଉ ଅଲଗା ଅଂଶୀଦାରମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜସ୍ୱ ସେବାକେ ତୃଣମୂଳ ସ୍ତରନ ପହଞ୍ଚାବା ଲାଗି ରାଜସ୍ୱ ବିଭାଗ ତରଫରୁ ଖୁବ୍ ଜଲ୍ଦି ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ମୂଲ କରାଯିବା। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାଟି ଗାଁ ଆଉ ପଞ୍ଚାୟତ ସ୍ତରନ ତହସିଲ କ୍ୟାମ୍ପ କୋର୍ଟ କରାଯିବା। ଆଘନୁ ଲୋକେ ଭିନ୍ ଭିନ୍ କାମ ଲାଗି ତହସିଲ କାର୍ଯ୍ୟାଳୟ ଯାଉଥିବା ବେଳେ ଏତକର ତହସିଲ ଅଧିକାରୀମାନେ ଗାଁକେ ଯାଇକରି ପ୍ରଜାଖାନା ସଂଶୋଧନ, ଡିମାର୍କେସନ, ଅଭିଯୋଗ ଶୁଣାଣି ଆଉ ଅଲଗା ରାଜସ୍ୱ ସେବା ତୁର୍ତ୍ତି ଯୋଗାଇଦେବେ। ଫି ଲୋକଙ୍କ ପାଖେ ରାଜସ୍ୱ ସେବାକେ ପହଞ୍ଚାବା ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ଏତା ସହିତ ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକେ ବିଲ୍ ସରଳୀକରଣ କରାଯିବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଇବାକାଲି ଉପରବେଳା ବାହାରବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା ଫଲ ଗୋଟେ ଦିନେ ବାହାରିବା। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ସି ୱେବ୍ସାଇଟ୍ orissaresults.nic.in ପରୀକ୍ଷା ଫଲ ଦେଖିପାରିବେ। ଏ ପଛର ପାଖାପାଖି 400,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟଟି ପରୀକ୍ଷା ଦେଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଭରବାର ସମୟକେ ବଢ଼ାଯାଇଛି। ଏ ବାବଦେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ମେଟ୍ରିକ୍ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ର ସମୟ ଗଲାକାଲି ଶେଷ ହେଉଥିଲା, ହେଲେ ଏ ସମୟକେ ଏବେ 25 ତାରିଖ ତକ ବଢ଼ାଯାଇଛି। ଜୁଲାଇ ମାସ ପହିଲା ହପ୍ତାଥି ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ଶ୍ରୀକ୍ଷେତ୍ର ପୁରୀନ ଆସ୍ଥାନୁ ଫେରଥରେ ଭିତର ରତ୍ନଭଣ୍ଡାର ଗଣତି କାମ ମୂଲ ହେବା। ମଧ୍ୟାହ୍ନ ଧୂପନୀତି ସର୍ବାର ଉତ୍ରୁ ଗଣତି ମୂଲ ହୋଇକରି ସନ୍ଧ୍ୟା ଧୂପ ତକ ଚାଲବା। ଏଥିଲାଗି ଆଜି ମହାପୁରୁମାନଙ୍କର ଭିତର କାଠ ଦର୍ଶନ ବନ୍ଦ ରହିବା। ଭକ୍ତମାନେ ଖାଲି ବାହାର କାଠ ପାଶୁ ଦର୍ଶନ କରିପାରିବେ। ଏ ମାସେ ଭିତର ରତ୍ନଭଣ୍ଡାର ଗଣତି ଲାଗି 9 ଦିନ ସମୟ ଧାରିଛି। ଗଲା 11 ଆଉ 12 ତାରିଖ 2 ଦିନ ଧରିକରି ଗଣତି ଶେଷ ହୋଇଥିବା ବେଳେ ଆଜିକେ ମିଶାଇକରି ଏ ମାସ 21, 23, 26, 28, 29 ଆଉ 30 ତାରିଖ ଦିନ ବିଲ୍ ଗଣତି କାମ କରାଯିବା। କଳାହାଣ୍ଡି ଜିଲ୍ଲାନ ତେଲ ଯୋଗାଣ ବିତରଣଟି ଅନିୟମିତତା ହେଉଥିବା ଅଭିଯୋଗ ଉତ୍ରୁ ଜିଲ୍ଲା ପ୍ରଶାସନ ତରଫରୁ ସହରର ଭିନ୍ ଭିନ୍ ପେଟ୍ରୋଲ ପମ୍ପମାନଙ୍କେ ଚଢ଼ଉ କରାଯାଇଛି। ତେଲ ମହଜୁଦକାରୀ ଆଉ କଳାବଜାରୀ କରୁଥିବା ଲୋକମାନଙ୍କର ବିରୋଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁସାରେ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାରକେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଏହି ଉତ୍ସବ ଜରିଏ ଜିଲ୍ଲାର 3 ଅନୁସୂଚିତ ଜନଜାତି ଗାଁର ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ନିଆଯିବା। ଉତ୍ସବ ଆଇବା 25 ତାରିଖ ତକ ଚାଲବା। ସବୁ ବିଭାଗୀୟ ଅଧିକାରୀମାନଙ୍କୁ 3 ଗାଁର ଭିନ୍ ଭିନ୍ ସରକାରୀ ଯୋଜନା ବାବଦେ ଜଣାବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମିତି କକ୍ଷନ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ମୂଲିଛି। କାର୍ଯ୍ୟକ୍ରମଟି ଆଇବା 25 ତାରିଖ ତକ 258 ଗାଁ ସଚେତନତା ଶିବିର, ଅଭିଯୋଗ ଗ୍ରହଣ ଆଉ ମାହାଲିଆ ସ୍ୱାସ୍ଥ୍ୟ ଶିବିର କରାଯିବା। ନୂଆପଡ଼ା ଜିଲ୍ଲାନ ପେଟ୍ରୋଲ ଆଉ ଡିଜେଲ ଅପବ୍ୟବହାରକେ ରୋକବାର ଲାଗି ଆଉ ଯୋଗାଣକେ ସ୍ୱାଭାବିକ ରଖବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ମାସକୁ 4-5 ଅଭିଯୋଗ ଶୁଣାଣି ଶିବିରଟି ଯୋଗ ଦେବାରକେ ଆସୁଥିବା ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଗାଡ଼ି ବଦଳେ 3-4 ଅଧିକାରୀ ମିଶିକରି ଗୋଟେ ଗାଡ଼ିଟି ଆସବାରକେ ସେ ପରାମର୍ଶ ଦେଇଛନ୍। ବ୍ୟକ୍ତିଗତ କାମଥି ଯିବାର ବେଳେ ସମ୍ଭବ ହେଲେ ମୋଟରସାଇକେଲ, ସାଇକେଲ କି ଚାଲିକରି ଯିବାରକେ ସେ ପରାମର୍ଶ ଦେଇଛନ୍। ପାଣିପାଗ ରାଜ୍ୟ କିଛି ଦିନ ବ୍ୟବଧାନ ଉତ୍ରୁ ତାପମାତ୍ରା ଫେରଘାଏ ବଢ଼ବାରକେ ଲାଗିଛି। ଖାସ କରି ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର କେତେଟା ଜିଲ୍ଲାର ତାପମାତ୍ରା 40 ପାର କରିଛି। ଗଲାକାଲି ରାଜ୍ୟର ସବୁନୁ ଜହ ତାପମାତ୍ରା ଝାରସୁଗୁଡ଼ା ଜିଲ୍ଲାର 43.4 ସେଲସିୟସ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 5 ଭିତରେ ରାଜ୍ୟର ତାପମାତ୍ରା ଆହୁରି 2-3 ତକ ବଢ଼ବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।